ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଛତିଶଗଡ଼ରେ ମାଓବାଦୀ ବିପକ୍ଷ ଅଭିଯାନରେ ଦେଶର ସୁରକ୍ଷା ବାହିନୀକୁ ମିଳିଥିବା ଉଲ୍ଲେଖନୀୟ ସଫଳତାକୁ ଏକ ଗର୍ବର ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 103 ପୁନଃ ବିକଶିତ ରେଳଷ୍ଟେସନର କରିବେ ଲୋକାର୍ପଣ। ଆସନ୍ତା ମାସ 30 ତାରିଖରୁ ଆରମ୍ଭ ହେବାକୁ ଥିବା ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରା ଲାଗି ମୋଟ 750 ଜଣ ଶ୍ରଦ୍ଧାଳୁଙ୍କ ନାମ ଚୂଡ଼ାନ୍ତ। ଖୁଜ୍ଦା ଦୁର୍ଘଟଣାରେ ଭାରତର ସମ୍ପୃକ୍ତି ଥିବା ସମ୍ପର୍କରେ ପାକିସ୍ତାନର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା। ଏବଂ ଆଜି ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ଛତିଶଗଡ଼ରେ ମାଓବାଦୀଙ୍କ ବିପକ୍ଷ ଅଭିଯାନରେ ଦେଶର ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ଏକ ଗର୍ବର ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି। ଦେଶରୁ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ସହିତ ଦେଶବାସୀଙ୍କ ଲାଗି ଏକ ଶାନ୍ତି ଓ ପ୍ରଗତିଶୀଳ ଜୀବନ ସୁନିଶ୍ଚିତ କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି। ସେହିଭଳି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ମାଓବାଦୀ ବିପକ୍ଷ ଅଭିଯାନକୁ ସୁରକ୍ଷାକର୍ମୀଙ୍କର ଏକ ଐତିହାସିକ ସଫଳତା ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଗତ 3 ଦଶନ୍ଧି ମଧ୍ୟରେ ପ୍ରଥମ ଥର ଲାଗି ମାଓ ବିପକ୍ଷ ସଂଗ୍ରାମରେ ସାଧାରଣ ସମ୍ପାଦକ ପାହ୍ୟାର ଜଣେ ନକ୍ସଲ ନେତା ଦେଶର ସୁରକ୍ଷା ବାହିନୀ ହାତରେ ନିହତ ହୋଇଛନ୍ତି। ଏହି ସଫଳତା ଲାଗି ଶ୍ରୀ ଶାହା ସୁରକ୍ଷାକର୍ମୀଙ୍କ ସାହସିକ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହାଛଡ଼ା ଅପରେସନ୍ ବ୍ଲାକ୍ ଫରେଷ୍ଟର ସଫଳ କାର୍ଯ୍ୟକାରିତା ପରେ 54 ଜଣ ମାଓବାଦୀ ଗିରଫ ହୋଇଥିଲେ ଏବଂ ଛତିଶଗଡ଼, ତେଲଙ୍ଗାନା ଓ ମହାରାଷ୍ଟ୍ରରେ 84 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିବା ଦିଗରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଜମାଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଗୁଳି ବିନିମୟରେ ନିହତ ମାଓବାଦୀଙ୍କ ସଂଖ୍ୟା 27କୁ ବୃଦ୍ଧି ପାଇଛି। ଏଥିରେ ମାଓବାଦୀଙ୍କ ଜଣେ ଶୀର୍ଷ ନେତା ନିହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସୁରକ୍ଷା ବାହିନୀ ବହୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗୁଳି ବିନିମୟ ବେଳେ ସୁରକ୍ଷା ବାହିନୀର ଜଣେ ଯବାନ ଶହୀଦ ହୋଇଥିବାର ଖବର ମିଳିଛି। ଛତିଶଗଡ଼ର ନାରାୟଣପୁର, ଦାନ୍ତେୱାଡ଼ା, ବିଜାପୁର, କୋଣ୍ଡାଗାଓଁରେ ଜିଲ୍ଲା ରିଜର୍ଭ ବାହିନୀର ଏକ ଦଳ ଆବୁଜମାଡ଼ ଅଞ୍ଚଳରେ ବହୁ ସଂଖ୍ୟକ ମାଓବାଦୀ ଉପସ୍ଥିତ ଥିବା ବିଷୟରେ ସୂଚନା ପାଇବା ପରେ 2 ଦିନ ପୂର୍ବେ ଏକ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା।
सुरक्षा बलों को यह खुफिया सूचना मिली थी कि छत्तीसगढ़ के नारायणपुर जिले के अबूझमाड़ इलाके में बड़ी संख्या में माओवादी मौजूद हैं। इस सूचना के बाद छत्तीसगढ़ के 4 जिलों नारायणपुर, दंतेवाड़ा, बीजापुर और कोंडागांव की डिस्ट्रिक्ट रिजर्व गार्ड की टीमों ने एक संयुक्त ऑपरेशन लॉन्च किया। आज सुबह से अबूझमाड़ इलाके में नक्सलियों और सुरक्षा बलों के बीच मुठभेड़ जारी है। इस मुठभेड़ में नक्सलियों के एक शीर्ष नेता सीपीआई माओइस्ट के जनरल सेक्रेटरी बसव राजू के भी मारे जाने की खबर है। आकाशवाणी समाचार के लिए रायपुर से मैं विकल्प शुक्ला।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 103 ପୁନଃ ବିକଶିତ ରେଳ ଷ୍ଟେସନର ଲୋକାର୍ପଣ କରିବେ। ଏହି ଷ୍ଟେସନଗୁଡ଼ିକ ମଧ୍ୟରୁ 4 ମୁମ୍ବାଇରେ ଅବସ୍ଥିତ। 2022 ଡିସେମ୍ବରରେ ଏହି ଅମୃତ ଭାରତ ଷ୍ଟେସନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଦେଶର 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହିସବୁ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟ ଲାଗି 2023 ଅଗଷ୍ଟରୁ 2024 ଫେବୃଆରୀ ମାସ ମଧ୍ୟରେ ଶିଳାନ୍ୟାସ କରାଯାଇଥିଲା। ଏ ସମ୍ପର୍କରେ ଆମର ମୁମ୍ବାଇ ସମ୍ବାଦଦାତାଙ୍କ ରିପୋର୍ଟ।
कल 103 अमृत भारत स्टेशनों का उद्घाटन किया जाएगा। सबसे ज्यादा 19 स्टेशनों का उद्घाटन उत्तर प्रदेश में किया जाएगा। गुजरात में 18, महाराष्ट्र में 15, तमिलनाडु में 9 और राजस्थान में 8 अमृत भारत स्टेशनों का काम पूरा हो चुका है। इसके अलावा मध्य प्रदेश में 6, छत्तीसगढ़ और कर्नाटक में 5 स्टेशन भी नागरिकों को समर्पित किए जाएंगे। इन स्टेशनों को कई शहरों की सांस्कृतिक, आध्यात्मिक और धार्मिक विरासत को ध्यान में रखते हुए डिजाइन किया गया है। चौड़ी सड़कें, अंडरपास, फुटओवर ब्रिज, आधुनिक प्रतीक्षा लाउंज, आधुनिक शौचालय और लिफ्टों का निर्माण कर इन अमृत भारत स्टेशनों को यात्रियों के लिए सुविधाजनक और आरामदायक बनाया गया है। इन स्टेशनों को दिव्यांगजनों की जरूरतों के हिसाब से तैयार किया गया है।
ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା 103 ଅମୃତ ଭାରତ ଷ୍ଟେସନର ଲୋକାର୍ପଣ କରିବାକୁ ଥିବାରୁ ଏହି ଦିନଟିକୁ ଭାରତର ରେଳବାଇ ଭିତ୍ତିଭୂମି ଲାଗି ଏକ ଐତିହାସିକ ଦିନ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଅମୃତ ଷ୍ଟେସନ ମାଧ୍ୟମରେ ଯାତ୍ରୀମାନଙ୍କୁ ଅଧିକ ସୁଖ ସ୍ୱାଚ୍ଛନ୍ଦ୍ୟର ପରିବେଶ ଉପଲବ୍ଧ କରାଯିବା ସହ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାଛଡ଼ା ଦେଶର ଗୌରବମୟ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଦିଗରେ ଏହି ଅମୃତ ଷ୍ଟେସନ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରା ଲାଗି ମୋଟ 750 ଜଣ ଶ୍ରଦ୍ଧାଳୁଙ୍କ ନାମ ଚୂଡ଼ାନ୍ତ ହୋଇଛି। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନଙ୍କ ଉପସ୍ଥିତିରେ ଏକ ଅନ୍ଲାଇନ୍ କମ୍ପ୍ୟୁଟର ଡ୍ର ମାଧ୍ୟମରେ ଏହି ଶ୍ରଦ୍ଧାଳୁମାନଙ୍କର ଚୟନ କରାଯାଇଛି। ଚୟନ କରାଯାଇଥିବା ଶ୍ରଦ୍ଧାଳୁମାନଙ୍କୁ ଏ ସମ୍ପର୍କରେ ଏସ୍ଏମ୍ଏସ୍ ଓ ଇମେଲ୍ ମାଧ୍ୟମରେ ଅବଗତ କରାଯାଉଛି। ଏହାଛଡ଼ା ସମ୍ପୃକ୍ତ ଶ୍ରଦ୍ଧାଳୁମାନେ କୈଳାସ ମାନସରୋବର ଯାତ୍ରାର ୱେବ୍ସାଇଟ୍ରେ ନିଜର ଷ୍ଟାଟସ୍ ଅନୁସନ୍ଧାନ କରିପାରିବେ। ଆସନ୍ତା ମାସ 30 ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଏବଂ ଅଗଷ୍ଟ 25 ତାରିଖ ଦିନ ଶେଷ ପର୍ଯ୍ୟାୟ ଶ୍ରଦ୍ଧାଳୁ ମାନସରୋବର ଅଭିମୁଖେ ଯାତ୍ରା କରିବେ। ପ୍ରତ୍ୟେକ ଦଳ 50 ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଗଠିତ ହୋଇଥିବା ବେଳେ ମୋଟ 15 ପର୍ଯ୍ୟାୟରେ ଚଳିତ ବର୍ଷର ମାନସରୋବର ଯାତ୍ରା ଅନୁଷ୍ଠିତ ହେବ। ଏହି 15 ପର୍ଯ୍ୟାୟରୁ 5 ଲିପୁଲେକ୍ ପଥରେ ଏବଂ 10 ନାଥୁଲା ପଥ ଦେଇ ଯାତ୍ରା କରିବେ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ବର୍ଦ୍ଧନ ଚଳିତ ବର୍ଷର କୈଳାସ ମାନସରୋବର ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବ୍ୟାପକ ବନ୍ଦୋବସ୍ତ ଉପରେ ଆଲୋକପାତ କରିଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ଦେଇଥିବା ଦୃଷ୍ଟିରୁ ଇଣ୍ଡୋ ତିବ୍ବତ ସୀମା ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷାକର୍ମୀଙ୍କୁ ଏଥିଲାଗି ମୁତୟନ କରାଯାଇଛି ବୋଲି ସେ କହିଛନ୍ତି। 5 ବ୍ୟବଧାନ ପରେ ଚଳିତ ବର୍ଷ କୈଳାସ ମାନସରୋବର ଅନୁଷ୍ଠିତ ହେଉଥିବାରୁ ଏହା ଅନେକ ଗୁରୁତ୍ୱ ବହନ କରେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନର ବିକାନେରରେ 26,000 crore ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ପ୍ରକଳ୍ପଗୁଡ଼ିକ ରେଳପଥ, ସଡ଼କପଥ, ଶକ୍ତି, ଜଳ, ନୂତନ ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଚୁରୁ ସାଦୁଲପୁର ରେଳ ଲାଇନ୍ ଲାଗି ଶିଳାନ୍ୟାସ କରିବା ସହିତ ସୁରତଗଡ଼ ଫାଲୋଡ଼ି, ଫୁଲେରା ଦିଗାନା, ଉଦୟପୁର ହିମ୍ମତନଗର, ଫାଲୋଡ଼ି ଜୈସାଲମେର ଏବଂ ସାମଦାରୀ ବାର୍ମର ରେଳ ଲାଇନ୍ ବିଦ୍ୟୁତକରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେହିଭଳି ସଡ଼କପଥର ଭିତ୍ତିଭୂମିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଶ୍ରୀ ମୋଦି 4,850 crore ବ୍ୟୟ ଅଟକଳରେ ନିର୍ମିତ 7 ସଡ଼କପଥ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ରାଜପଥ ଭାରତ ପାକିସ୍ତାନ ସୀମାକୁ ସମ୍ପ୍ରସାରିତ ହୋଇଥିବା ଦୃଷ୍ଟିରୁ ଦେଶର ପ୍ରତିରକ୍ଷା ଭିତ୍ତିଭୂମି ଏହାଦ୍ୱାରା ସଶକ୍ତ ହୋଇପାରିବ, ଫଳରେ ସୁରକ୍ଷାକର୍ମୀଙ୍କୁ ସମ୍ପୃକ୍ତ ସୀମା ପର୍ଯ୍ୟନ୍ତ ଯିବାରେ ସୁବିଧା ହେବ ବୋଲି ଜଣାପଡ଼ିଛି। ଖୁଜ୍ଦା ଦୁର୍ଘଟଣାରେ ଭାରତର ସମ୍ପୃକ୍ତି ଥିବା ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ବିଶ୍ୱ ସନ୍ତାସବାଦ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ପାଲଟିଥିବା ପାକିସ୍ତାନ ଏ ଦିଗରେ ନିଜର ବିଫଳତାରୁ ବିଶ୍ୱ ସମୁଦାୟର ଧ୍ୟାନ ହଟାଇବା ଲାଗି ନିଜର ସମସ୍ତ ଆନ୍ତଃ ସମସ୍ୟା ନିମନ୍ତେ ଭାରତକୁ ଦୋଷ ଦେବା ଏହି ପଡ଼ୋଶୀ ରାଷ୍ଟ୍ରର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ବଲୁଚିସ୍ତାନର ଖୁଜ୍ଦାଠାରେ ଏକ ସ୍କୁଲ ବସ୍ ଉପରେ ବୋମା ଆକ୍ରମଣ ହେବାରୁ 3 ଶିକ୍ଷାର୍ଥୀଙ୍କ ସମେତ ମୋଟ 5 ମୃତ୍ୟୁ ହୋଇଛି, ଅନ୍ୟ କେତେଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ତେବେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପ୍ରତି ଭାରତ ସମବେଦନା ଜଣାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭାରତର ଅପରେସନ ସିନ୍ଦୁର ଉପରେ କୂଟନୈତିକ ପ୍ରଚାର ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସର୍ବସମ୍ମୁଖକୁ ଆଣିବା ପାଇଁ 2 ସର୍ବଦଳୀୟ ପ୍ରତିନିଧି ଦଳ ଆଜିଠାରୁ 9 ରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଓ ସିଙ୍ଗାପୁର ଗସ୍ତ କରୁଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱାଧୀନ ଅନ୍ୟ ଏକ ସର୍ବଦଳୀୟ ପ୍ରତିନିଧି ଦଳ ସଂଯୁକ୍ତ ଆରବ ଏମିରେଟ୍ସ, ଲାଇବେରିଆ, କଙ୍ଗୋ ଓ ସିଏରା ଲିଓନ୍ ଅଭିମୁଖେ ଯାଉଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଉ କିଛି ସମୟ ପରେ ମୁକାବିଲା ହେବ। ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତର ଏଚ୍ଏସ୍ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ ଉନ୍ନୀତ ହୋଇଛନ୍ତି। ସେହିଭଳି ମହିଳା ଡବଲ୍ସ ବର୍ଗରେ ଭାରତର ପ୍ରେରଣା ଆଲଭେକର ଓ ମୃଣ୍ମୟୀ ଦେଶପାଣ୍ଡେ ଏବଂ ପୁରୁଷ ଡବଲ୍ସ ବର୍ଗରେ ହରିହରନ ଅମ୍ସା କରୁନନ୍ ଓ ରୁବନ କୁମାରଙ୍କ ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଛତିଶଗଡ଼ରେ ମାଓବାଦୀ ବିପକ୍ଷ ଅଭିଯାନରେ ଦେଶର ସୁରକ୍ଷା ବାହିନୀକୁ ମିଳିଥିବା ଉଲ୍ଲେଖନୀୟ ସଫଳତାକୁ ଏକ ଗର୍ବର ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ମାସ 30 ତାରିଖରୁ ଆରମ୍ଭ ହେବାକୁ ଥିବା ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରା ଲାଗି ମୋଟ 750 ଜଣ ଶ୍ରଦ୍ଧାଳୁଙ୍କ ନାମ ଚୂଡ଼ାନ୍ତ। ଏବଂ ଆଜି ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।